ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀ ନ ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଛି। ଏଥିଲାଗି ପୁରୀ ବଡ଼ଦାଣ୍ଡ ଭକ୍ତିମୟ ହୋଇଉଠିଛି। ପହଣ୍ଡି ଆଗନୁ ସେବାୟତମାନେ ଇହାଦେ ମହାପ୍ରଭୁମାନଙ୍କ ନୀତିକାନ୍ତି କରୁଛନ୍। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଆଉ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକେ ଗଲାକାଲିନୁ ସିଂହଦ୍ୱାର ସାମ୍ନାକେ ଅନାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳୁ ମଙ୍ଗଳ ଆଳତି, ମୈଲମ, ତଡ଼ପ ଲାଗି ଅବକାଶ, ସୂର୍ଯ୍ୟପୂଜା ନୀତି ଉତ୍ରୁ ମହାପ୍ରଭୁମାନଙ୍କର ବେଶ ଚାଲିଛି। ତାର ଉତ୍ତରୁ ଗୋପାଳ ବଲ୍ଲଭ ଆଉ ସକାଳ ଧୂପତି ଖିଚୁଡ଼ି ଭୋଗ ଲାଗି ହେବା। ସକାଳ 9 ବଜେ ତିନି ରଥକେ ପ୍ରତିଷ୍ଠା କରାଯିବାର ଉତ୍ତରୁ 9:30 ବଜେନୁ ମହାପ୍ରଭୁମାନଙ୍କର ପହଣ୍ଡି ବିଜେ ମୂଲ ହେବା। ଦୈତାପତି ଆଉ ଅଲଗା ସେବାୟତମାନେ ମହାପ୍ରଭୁମାନଙ୍କୁ ଧାଡ଼ି ପହଣ୍ଡିଥି ନେଇକରି ରଥାରୂଢ଼ କରିବେ। ମଦନମୋହନ ଆଉ ରାମକୃଷ୍ଣଙ୍କର ଭିଲ୍ ପହଣ୍ଡି କରାଯିବା। ତାର ଉତ୍ତରୁ ରଥ ଉପରେ ଶ୍ରୀବିଗ୍ରହମାନଙ୍କର ଚିତାଲାଗି ଆଉ ବେଶ ଲାଗି ନୀତି ହେବା। ଦ୍ୱିପହର 2 ରୁ 3 ବଜେ ଭିତରେ ଗଜପତି ମହାରାଜଙ୍କର ଛେରା ପହଁରା ନୀତି ଉତ୍ତରୁ ଉପରବେଳା 4 ବଜେ ରଥଘିଚା ମୂଲ କରବାରକେ ନୀତି ନିର୍ଘଣ୍ଟ ହୋଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ସାରା ପୃଥ୍ୱୀ ନଥିବା ଶ୍ରୀ ଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ସମାଜନ ଇଟା ଶାନ୍ତି, ମୈତ୍ରୀ, ପ୍ରେମ ଆଉ ଭାତୃଭାବ ପ୍ରତିଷ୍ଠାଥି ସାହାଯ୍ୟ କରୁ ବୋଲି କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ରାଜ୍ୟ ଲୋକଙ୍କୁ ଆଉ ପୃଥ୍ୱୀର ଚାରିଆଡ଼େ ଥିବା ମହାପ୍ରଭୁଙ୍କର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାବାର ସହିତ ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦଥି ରାଜ୍ୟର ବିକାଶ ସହିତ ସମକର ଜୀବନ ସୁଖ ଶାନ୍ତି ଆଉ ସମୃଦ୍ଧିଥି ଭରିଯାଉ ବୋଲି କହିଛନ୍। ଓଡ଼ିଶାକେ ଗୋଟେ ନିରାପଦ ଆଉ ଦାୟିତ୍ୱପୂର୍ଣ୍ଣ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ବନାବାର ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫୁ ଓଡ଼ିଶା ଅଗ୍ନିଶମ ସେବା ଆଉ ଜାତୀୟ ଜଳକ୍ରୀଡ଼ା ସଂସ୍ଥାର ସହଯୋଗଥି ପୁରୀଠାରେ ସୁରକ୍ଷିତ ପର୍ଯ୍ୟଟକ ଅଭିଯାନର ଶୁଭାରମ୍ଭ ହୋଇଛି। ପୁରୀ ଦିଗବାରିଣୀ ସମୁଦ୍ର ଖଣି ଇଲାକାନ ଗୋଟେ ନୂଆ ଉଦ୍ଧାର କେନ୍ଦ୍ର ଆଉ ୱାଚ୍ ଟାୱାର ଭିଲ୍ ଇ ଅବସରରେ ଶିଳାନ୍ୟାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଶୁଭାରମ୍ଭ କରିଛନ୍। ଇ ଅବସରରେ ଅନ୍ତର୍ଜାତୀୟ ମାନଦଣ୍ଡଥି ତାଲିମ ପୂରା କରିଥିବା 20 ଜଣ ଲାଇଫ୍ଗାର୍ଡଙ୍କୁ ସରକାରୀ ଲାଇସେନ୍ସ ଦିଆଯାଇଥିଲା। ଏମାନେ ଓଡ଼ିଶାର ସମୁଦ୍ର ଖଣି ଆଉ ଆଭ୍ୟନ୍ତରୀଣ ଜଳାଶୟମାନଙ୍କେ ପର୍ଯ୍ୟଟକ ଆଉ ସ୍ଥାନୀୟ ଲୋକଙ୍କର ସୁରକ୍ଷା ଦାୟିତ୍ୱଥି ରହିବେ। ରାଜ୍ୟର ଭିନ୍ ଭିନ୍ ଉନ୍ନୟନମୂଳକ କାମର ଅଗ୍ରଗତି ସମୀକ୍ଷା ଲାଗି ଗଲାକାଲି ଭୁବନେଶ୍ୱର ଖାରବେଳ ଭବନ ଥିବା ସଚିବାଳୟ ସମ୍ମିଳନୀ କକ୍ଷନ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ସହିତ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଏଥି ଯୋଗ ଦେଇଥିଲେ। ବୈଠକଟି ଆନ୍ତଃବିଭାଗୀୟ ତାଲମେଲ ବଢ଼ାବାର ଆଉ ଚାଲୁଥିବା କାମମାନଙ୍କୁ ଧାରିତ ସମୟ ଭିତରେ ଶେଷ କରିବାର ଉପରେ ଜୋର ଦିଆଯାଇଥିଲା। ମୁଖ୍ୟ ଶାସନ ସଚିବ ରଥଯାତ୍ରାର ସୁପରିଚାଳନା ଲାଗି ସବୁ ବିଭାଗକେ ଜରୁରୀ ସେବା ଯୋଗାଇ ଦେବାରକେ ବି ନିର୍ଦ୍ଦେଶ ଦେଇଥିଲେ। ସୁଭଦ୍ରା ଲକ୍ଷ୍ୟପତି ଦିଦି ଯୋଜନା ଜରିଆ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ବାବଦେ ବିଲ୍ ବୈଠକଟି ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 26 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800 11 7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି SMS ଜରିଆ ଆଇବା 24 ତାରିଖ ତକ ଲୋକେ ନିଜର ମତାମତ ଦେଇପାରିବେ। ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ପାଳନ କରାଯିବା। ସକାଳ ବେଳା ଭୁବନେଶ୍ୱର ରାଜଭବନ ଛକଠାରେ ଥିବା ତାଙ୍କର ପ୍ରତିମୂର୍ତ୍ତିଥି ବିଶିଷ୍ଟ ଅତିଥିମାନେ ମାଲ୍ୟାର୍ପଣ କରିବେ। ଏହି ଅବସରରେ ଭଦ୍ରକ ସଂସ୍କୃତି ଭବନଠାରେ ହେବାରକେ ଥିବା ସାଧାରଣ ସଭାଥି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନୂଆପଡ଼ା ଜିଲ୍ଲା ଘାସିରାମ ମାଝି ସ୍ମୃତି ପରିଷଦ ତରଫୁ ନୂଆପଡ଼ା ଜିଲ୍ଲାର ପ୍ରତିଷ୍ଠାତା ଓ ବର୍ଷିଆନ ଜନନାୟକ ସ୍ୱର୍ଗତ ଘାସିରାମ ମାଝିଙ୍କ ଜୟନ୍ତୀ ଗଲାକାଲି ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଘାସିରାମ ମାଝିଙ୍କ ରାଜନୈତିକ ଜୀବନ, ଆଦିବାସୀମାନଙ୍କର ସୁରକ୍ଷା, ସମାଜର ଶେଷ ବ୍ୟକ୍ତିଙ୍କର ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ କ୍ଷେତ୍ରରେ ତାଙ୍କର ଅବଦାନ ବାବଦେ ଆଲୋଚନା କରିଥିଲେ। ପାଣିପାଗ ଉତ୍ତର ବଙ୍ଗୋପସାଗର ତାକେ ଲାଗିକରି ଥିବା ଦକ୍ଷିଣ ବାଂଲାଦେଶ ଉପରେ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବଥି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ସମୁଦ୍ର ଖଣି ପାଖାପାଖି ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଗୋଟେ ଲଘୁଚାପ କ୍ଷେତ୍ର ହୋଇଛି। ଆଇବାକାଲି ତକ ଉତ୍ତର ଓଡ଼ିଶା ଆଉ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇକରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯିବାର ସମ୍ଭାବନା ଅଛି। ଲଘୁଚାପର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ଲଗାୟତ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଏବେ 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଜୋରସୋରର ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ପୁରୀ ଆଉ ଜଗତସିଂହପୁର ଜିଲ୍ଲାନ ଆଜ ଜବରନୁ ଅତି ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ବଜେ ତକ 609.69 ଫୁଟ ରହିଥିବା ବେଳେ ଜଳଭଣ୍ଡାର ସବୁ ଗେଟ୍ ବନ୍ଦ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।